ଏଇ ଯେଉଁ ମୂଳ ମନ୍ତ୍ରଟି ରହିଛି, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା ଏବଂ କେବେ ହେଲେ ଭୁଲିବା ନାହିଁ। ଏ ମୂଳ ମନ୍ତ୍ରର ଆଉ ଯେତେ ସବୁ ନିୟମ ରହିଲେ ଏସବୁ ଆଉ କିଙ୍କର ବା ଆଉ ସେବକ ଚାକିରି ହିସାବରେ ରହିଛି। ତେଣୁ ମୂଳ ଏଇଟାକୁ ଆମେ ସବୁବେଳେ ସ୍ମରଣ କରିବା କଥା, ସବୁବେଳେ ଠିକ ହିସାବରେ ଜାଣିବା କଥା, ମନେ ରଖିବା କଥା। ତୁମା ଦଶୁଦା ଦହି ମନ୍ଥନ କରୁଛନ୍ତି, ଭଗବାନଙ୍କୁ ବାଣରେ ସ୍ମରଣ କରୁଛନ୍ତି, ଗୀତ ଆକାରରେ କବିମାନେ ସବୁ ରଚନା କରୁଛନ୍ତି, ଶ୍ରୀ ଗୀତକୁ ତୁମମାନେ ଗାନ କରୁଛନ୍ତି। ତେଣୁ ଏହି ସମୟରେ କ'ଣ ହେଲା ନା ଏ ଯେଉଁ ଜାଣି ଜାଣି ଗୀତାଣୀ ଏ ଗୀତକୁ ଗାନ କରୁଛନ୍ତି, ଭଗବାନଙ୍କର କୃଷ୍ଣଙ୍କର ବହୁତ କ୍ରୀଡ଼ା ସବୁ ରହିଛି। ଆମେ ଗତକାଲି କହିଥିଲେ ଆମେ ସବୁବେଳେ କୃଷ୍ଣ କହିଲା ମାନେ ଆମ ପାଖକୁ ସବୁବେଳେ ଭଗବାନ ବାହାରିବ, କିନ୍ତୁ ବ୍ରଜବାସୀମାନେ କେବେ ତାଙ୍କୁ ଭଗବାନ ବି ଜାଣନ୍ତି ନାହିଁ। ତେଣୁ ଆପଣ ସେ ଭାବରେ ଗ୍ରହଣ କରିବେ କଥାକୁ, ତେଣୁ ଏଇଭଳି ଭାବରେ ଗାନ କରିକି ଯେତେବେଳେ ଗତିମନ୍ଥ କରୁଛନ୍ତି ଆମେ ଗତକାଲି କହିଲୁ ସେ ବିଷୟରେ କୃଷ୍ଣ ଭାବରେ ସଂକ୍ଷେପ କହିଲେ। ତେଣୁ ଏଇଠି ଆମ କଥାକୁ ବିଶ୍ରାମ ଦେଇଥିଲେ, ଆଜି ସେଠୁ ଆରମ୍ଭ କରିବା। ଏଇଭଳି ଭାବରେ ଜଣେ କାର୍ଯ୍ୟ କରୁଛନ୍ତି, ଯଶୋଦା ମା ଗତିମନ୍ଥନ କରୁଛନ୍ତି, କୃଷ୍ଣଙ୍କର ବାଳ ଯେହେତୁ ଗାନ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଗୋଟେ ଭିଡ଼ିଓ କରିଛନ୍ତି, ମା ଯଶୋଦା ମା ଯେଉଁ ଦଧିମନ୍ଥନ କରୁଛନ୍ତି କିଭଳି ଭାବରେ ତାଙ୍କ ଗୃହ କିଭଳି ଭାବରେ କାର୍ଯ୍ୟ କରୁଛନ୍ତି ଆମେ ଯେଉଁ ଭିଡ଼ିଓ କଲେ ଯେମିତି ସବୁ ଦେଖିପାରୁଛେ, ସେଇଭଳିଆ ସୁଖଦେବ ଗୋସ୍ୱାମୀ ତାଙ୍କର ମନ ନେତ୍ରରେ ସେ ରୂପଟିକୁ ଦେଖୁଛନ୍ତି, ଦେଖିକିରି କରିକି ମାଆକୁ କହୁଛନ୍ତି କିଭଳି ମା ସେଇ ଦଧିମନ୍ଥନ କରୁଛନ୍ତି। ଯେଉଁମାନେ ଭଗବାନଙ୍କର ବାସରରେ ଭଗବାନଙ୍କ ସହ ସମ୍ବନ୍ଧିତ, ତାଙ୍କ ପାଇଁ ଏଇଟା ଗୋଟେ ଧ୍ୟାନର ବସ୍ତୁ, ଧ୍ୟାନର ଶ୍ଳୋକ, ଏସବୁ ସେମାନେ ଧ୍ୟାନ କରିବେ କିଭଳି ମା ଯଶୋଦା ଗତିମନ୍ଥନ କରୁଛନ୍ତି। ନା ଖୌମ ବାସ, ଖୌମ ବାସ କହିଲେ କୌଶେୟ ପୀତବର୍ଣ୍ଣର ବସ୍ତ୍ର ପରିଧାନ କରିଛନ୍ତି। ଆମର ଭୂତ ଜାଗା ହେଉଛି ତିନୋଟି ଗୁଣରେ ରହିତ, ଆପଣ ଜାଣିଥିବେ ସତ୍ତ୍ୱ ରଜ ଏବଂ ତମ ଗୁଣ। ତେଣୁ ଏ ତିନି ଗୁଣ ପାଇଁ ତିନୋଟି ରଙ୍ଗ ରହିଛି, ସତ୍ୟଗୁଣର ରଙ୍ଗ ହେଉଛି ହଳଦିଆ ରଙ୍ଗ ପିତବର୍ଣ୍ଣ, ରଜଗୁଣ ରଙ୍ଗ ହେଉଛି ଲାଲ ବର୍ଣ୍ଣ, ଏବଂ ତମଗୁଣ ରଙ୍ଗ ହେଉଛି ନୀଳ ବର୍ଣ୍ଣ। ତେଣୁ ମା ଦଶରା ଶୁଦ୍ଧ ସତ ତରଣ ସେ ଅଛନ୍ତି, ତେଣୁ ଏ ସତ ମା ଭଗବାନଙ୍କୁ ଯେଉଁଭଳିଆ ପିତାଙ୍କର ଧାରଣ କରନ୍ତି କୃଷ୍ଣ, ସେଇଭଳିଆ ମା ଦଶରା ମଧ୍ୟ ସେଇ ପୀତ ବସ୍ତ୍ର ଧାରଣ କରିଛନ୍ତି। ସୌମ୍ୟ ବାସ ଋତୁକାଟି କାଟେ, ସେ ଟିକେ ପୁତୁଳା ଅଛନ୍ତି ବା ଟିକେ ମୋଟା ଅଛନ୍ତି, ମୋଟି ଅଛନ୍ତି, ତା ପ୍ରତ୍ୟେକ ମଧ୍ୟ ମୋଟି ରହିଛି। ବିବ୍ରତି ସୂତ୍ରଣ ଧାମ, ଯେତେବେଳେ ଦଧିମନ୍ଥନ କରୁଛନ୍ତି ତାଙ୍କର ସବୁ ମେଖଳା ପିନ୍ଧୁଛନ୍ତି ସେଇଟା ମଧ୍ୟ ଗୌରୁଛି। ଏବଂ ପୁତ୍ର ସ୍ନେହ ସୁଧ ଉଚ୍ଚ ଯୁଗମ, ପୁତ୍ର ସ୍ନେହରେ ତାଙ୍କର ସ୍ନେହରୁ କ୍ଷୀର ଯାହା କରୁଛି, ଏତେ ପୁତ୍ର ସ୍ନେହ ରହିଛି। ଏବଂ ଜାତ କମ୍ପଂ ଶୁଭ୍ର, ବହୁତ ସୁନ୍ଦର ଦେଖିବା ପାଇଁ ସେ ଶ୍ୟାମ ବର୍ଣ୍ଣ, ନାଙ୍କର ବର୍ଣ୍ଣ, ତାଙ୍କର ବର୍ଣ୍ଣ ସ୍ୱେଟର ବର୍ଣ୍ଣ ହେଉଛି ଶ୍ୟାମ ବର୍ଣ୍ଣ, ତେଣୁ ତାଙ୍କର ଭୂଲତା ବହୁତ ସୁନ୍ଦର ଭୂଲତା ରହିଛି, ବିନା ମେକଅପ୍ରେ ବିନା ବିଉଟି ପାର୍ଲରରେ ତାଙ୍କର ସୁନ୍ଦର ସୌନ୍ଦର୍ଯ୍ୟ ରହିଛି। ଏବଂ ରଜୁଆକର୍ଷ ଶ୍ରମଭୁଜ ଚଳତ କଙ୍କଡ଼ୁ, ରଜୁ ଯେଉଁ ଆକର୍ଷଣ କରୁଛନ୍ତି ଆଦ୍ୱାରା କ'ଣ ହେଉଛି ନା ଭୁଜ ଦୁଇ ଭୁଜରେ ଯେଉଁ ରଜୁ ଆକର୍ଷଣ କରୁଛନ୍ତି ବହୁତ ପରିଶ୍ରମ ହେଉଛି, ହାତକୁ ହସ୍ତକୁ ବହୁତ ପରିଶ୍ରମ ହେଉଛି। ଏବଂ ଚଳତ କଙ୍କଡ଼ ଯେଉଁ କଙ୍କଡ଼ା ତିଆରି କିଣିଛନ୍ତି ସେ ମଧ୍ୟ ଦୋଳାୟମାନ ହେଉଛି, ଏବଂ କର୍ଣ୍ଣରେ କୁଣ୍ଡଳ ଧାରଣ କରୁଛନ୍ତି ସେ ମଧ୍ୟ ଦୋଳାୟମାନ ହେଉଛି। ସ୍ୱିନ ବକ୍ର, ତାଙ୍କ ମୁଖରେ ସ୍ୱେଦ ଆସିଯାଉଥିଲା, ଝାଳ ଆସିଯାଉଛି, ପରିଶ୍ରମ କରି ଝାଳ ଆସିବ, ତେଣୁ ତାଙ୍କ ମୁଖରୁ ଝାଳ ବିନ୍ଦୁ ବାହାରୁଛି, ସ୍ୱିନ ବକ୍ର ବୋଲି କୁହାଯାଉଛି। ଏବଂ କବର ବିଗଳ ମାଳତୀ ନିର୍ମନ୍ଥ କବରରେ ଜଣିଲେ ଯେଉଁ ମାଳତୀ ପୁରୁଷ ସବୁ ଖୋଜିଥିଲେ ମାଳତୀ ପୁରୁଷକୁ ବାନ୍ଧିଥିଲେ ସେ ଫୁଲ ସବୁ ଝଡ଼ୁ ପଡ଼ୁଛି ଝଡ଼ୁଛି ତେଣୁ ଏହିଭଳି ଭାବରେ ଆପଣ ସେଇ ରୂପକୁ ମନେ ପକାନ୍ତୁ ସ୍ମରଣ କରନ୍ତୁ ଦଶଦେବ ଗୋସ୍ୱାମୀ ପରିକ୍ରିତ ମହାରାଜ ସେ ରୂପକୁ କହୁଛନ୍ତି ପରିକ୍ରିତ ମହାରାଜ ସେ ରୂପକୁ ଧ୍ୟାନ କରୁଛନ୍ତି ଯେଉଁମାନେ ଭଗବାନଙ୍କର ବାସ୍ୟ ଭଗବାନ ସହିତ ସମ୍ବନ୍ଧିତ ସେମାନେ ଏହି ରୂପକୁ ଧ୍ୟାନ କରିବେ ଧ୍ୟାନ ଧ୍ୟାନ ଶ୍ଳୋକ ବୋଲି କୁହାଯାଉଛି ମାତୃଧାନ ଶ୍ରୀକୃଷ୍ଣ ମାତୃ ଧ୍ୟାନ ମାଙ୍କର ଏଇ ଧ୍ୟାନ କରେ ଯେଉଁମାନେ ବାସ୍ୟରେ ଭଗବାନ ସହ ସମ୍ବନ୍ଧିତ ସେମାନେ ଏଠାରେ ଧ୍ୟାନ କରନ୍ତି ଧ୍ୟାନ ଶ୍ଳୋକ ତେଣୁ ଇଏ କେଉଁ ସମୟରେ ହେଉଥିଲା ନା ଭୋର ସମୟରେ ହେଉଥିଲା ଭୋର ମଙ୍ଗଳା ସମୟ 4:30 ସୂର୍ଯ୍ୟୋଦୟର 1.5 ଘଣ୍ଟା ପୂର୍ବ ହେଉଛି ମଙ୍ଗଳା କିମ୍ବା ଭୋର କିମ୍ବା କ'ଣ କୁହାଯାଏ କି ସମୟ ସେଇଟା ନା ସେଇଟା ହେଉଛି କ'ଣ ସୂର୍ଯ୍ୟୋଦୟର 1.5 ଘଣ୍ଟା ପୂର୍ବରୁ ସେ ସମୟଟାକୁ କ'ଣ କୁହାଯାଏ ବ୍ରହ୍ମମୁହୂର୍ତ୍ତ କହିଲେ ସେ ସମୟରେ ସତ୍ୟଗୁଣ ପ୍ରାଧାନ୍ୟ ଥାଏ ତେଣୁ ସେଇ ସତ୍ୟଗୁଣ ପ୍ରାଧାନ୍ୟ ଥିବା ହେତୁ ଆମେ ଏହିସବୁ ସାତ୍ୱିକ କାର୍ଯ୍ୟ ଯେଉଁ ଭଗବାନ ପୂଜା ପୂଜି ଯେଉଁ ଜପ ଇତ୍ୟାଦି ରହିଛି ସେସବୁ ସେ ସମୟରେ କଲେ ଆମକୁ ଅନୁକୂଳ ପରିବେଶ ପ୍ରାପ୍ତ ହେବା ବ୍ରହ୍ମମୁହୂର୍ତ୍ତ ସେଇ ମୁହୂର୍ତ୍ତରେ ସେ ଏଇ ବିରତି କରୁଥିଲେ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ପ୍ରଭୁପାଦ ମହାରାଜ ବିସ୍ତାର ଭାବାର୍ଥ ଦେଇଛନ୍ତି ଆମେ ସାକ୍ଷ ପରିବେଶ କହିବା ଆମେ ପ୍ରଭୁପାଦ ଧାରାରେ ଆସୁଛେ ସେ କଥାକୁ ପ୍ରଭୁପାଦ ମହାରାଜ ଯେଉଁ ଭାବରେ କହିଛନ୍ତି ଆମେ ସେଇ ଭାବରେ କଥା କହୁଛେ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଇଟ୍ ଇଜ୍ ନଟ୍ ଦ୍ୟାଟ୍ ୱାନ୍ ସୁଡ୍ ଡିଜାୟର୍ ଟୁ ବିକମ୍ ଲାଇକ୍ ଯଶୋଦା ବଟ୍ ଦିସ୍ ଇଜ୍ ମାଇ ଭାବ ଆମେ ଯଶୋଦା ହେଇପାରିବା ନାହିଁ ଯେ ଚିନ୍ତା କରିବା ଆମେ ଯଶୋଦା ଭଳି କାର୍ଯ୍ୟ କରିବା ସେଇଟା ମାୟାବାଦ ବୋଲି କୁହାଯାଉଛି କିନ୍ତୁ ଆଡ଼ଭାନ୍ସ ଡିଭୋଟିଜ୍ ମଷ୍ଟ ଚେରିଶ୍ ଦିସ୍ ଡେସ୍କ୍ରିପ୍ସନ୍ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଏଇ ଯେଉଁ ଲୀଳାଟି ବର୍ଣ୍ଣନା କରାଯାଇଛି ସେଟାକୁ ସେମାନେ ସ୍ମରଣ କରିବେ ଯେଉଁମାନେ ବିଶେଷ ଭାବରେ ବାସ୍ୟରେ ଭଗବାନଙ୍କୁ ଯୁକ୍ତ ହେଇଛନ୍ତି ସେମାନେ ଏଇ ଯେଉଁ ରହିଛି ଏଇ ଲୀଳାଟି ଭଗବାନ ମା କରୁଛନ୍ତି ସେଟାକୁ ଧ୍ୟାନ କରିବେ ତେଣୁ ଏହିଭଳି ଭାବରେ ଦଧିମନ୍ଥନ ସମୟରେ ତାପରେ କ'ଣ ହେଉଛି ନା ଭଗବାନ କୃଷ୍ଣ ଉଠି କହିଲେ ଆମେ ଭଗବାନ ନ କହି ରହିପାରୁନୁ ଆପଣ ମଧ୍ୟ ସେଇଭଳି ଭାବରେ ଚିନ୍ତା କରିବେ କୃଷ୍ଣ ଉଠି କହିଲେ ଭଗବାନ ସେ ଭଗବାନ କହିଲେ ତାଙ୍କର ବହୁତ ସବୁ ଗୁଣ ରହିଛି ଐଶ୍ୱର୍ଯ୍ୟ ରହିଛି ଆମେ କଥା କହିବି ଐଶ୍ୱର୍ଯ୍ୟ ପୁରୁଣା ସେ ଭଗବାନ ହେଉଛନ୍ତି କ'ଣ ଆତ୍ମାରାମ ଏ ଭୌତିକ ଜଗତରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଗୋଟେ ହେଉଛନ୍ତି ଆତ୍ମାରାମ ଗୋଟେ ହେଉଛନ୍ତି ଇନ୍ଦ୍ରିୟାରାମ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ସେଟା କହିଲେ ଯେଉଁମାନେ ଭଗବାନ ଯେଉଁ ବ୍ୟବସ୍ଥା କରିଛନ୍ତି ଭଗବାନଙ୍କର ଜଣେ ଭୌତିକ ଜଗତରେ ଜଣେ ଜୀବନଦାନ କରିବା ପାଇଁ ହେଲେ ଭଗବାନ ଗୋଟେ ଚକ୍ର କରିଛନ୍ତି ସେ ଚକ୍ର କ'ଣ ନା ଅନ୍ନାଦ ହେଉଛି ଭୂଦାନୀ ପର୍ଜନା ଧନ ସମ୍ଭବ ଯଜ୍ଞା ହେଉଛି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଧବ ମୁସିମାନଙ୍କର ଯେଉଁ ଆବଶ୍ୟକତା ରହିଛି ସେ ହେଉଛି ଅନ୍ନ ଅନ୍ନ ଆମେ କେମିତି ପ୍ରାପ୍ତ ହେବା ନା ଯଜ୍ଞ ପର୍ଜନ୍ୟ ବା ବୃଷ୍ଟି ମାଧ୍ୟମରେ ଆମେ ଅନ୍ନ ପ୍ରାପ୍ତ ସଚେତ ଶସ୍ୟ ଇତ୍ୟାଦି ଉତ୍ପନ୍ନ ହେବ ତେଣୁ ବୃଷ୍ଟି କିଭଳି ହେଉଛି ନା ଯଜ୍ଞ ମାଧ୍ୟମରେ ବୃଷ୍ଟି ହେଉଛି ତେଣୁ ଯଜ୍ଞ କ'ଣ ନା ବେଦରେ ଯେଉଁ ବର୍ଣ୍ଣିତ କର୍ମ ତାକୁ ଯଜ୍ଞ ବି କୁହାଯିବ ତେଣୁ ଇଏ ଚକ୍ର ଯେଉଁମାନେ ପାଳନ ନ କରିବେ କାର୍ଯ୍ୟ ନ କରି ଚକ୍ର ଅନୁସାରେ କାର୍ଯ୍ୟ ନ କରିବେ ଏବଂ ପ୍ରବର୍ତ୍ତ ଚକ୍ର ନାମ ଗୋଟିଏ ହେଉଛି ଅଧାର ଇନ୍ଦ୍ରିୟା ରାମ ଭଗବାନ ସେମାନେ କହିବେ ଇନ୍ଦ୍ରିୟା ରାମ ବ୍ୟକ୍ତି ଅଭାବ ତାଙ୍କର ଆୟୁଷ ପାପ ଆୟୁଷ ପାପଯୁକ୍ତ ଆୟୁଷ ହେଇଯାଉଛି ମୋଘ ପାଠ ସହ ଜୀବନୀ ଏ ପାଠ ଏ ଅର୍ଜୁନ ସେମାନଙ୍କର ଜୀବନ ବୃଥା ଭଗବାନ କହୁଛନ୍ତି ଆମେ କହୁଛନ୍ତି ଭଗବାନ କହୁଛନ୍ତି ସେମାନେ ଭାବୁଥିଲେ ଆମେ ବହୁତ ଉନ୍ନତ ସ୍ତରରେ ଅଛୁ ବହୁତ ଟଙ୍କା ରୋଜଗାର କରୁଛୁ ବହୁତ ଉପଭୋଗ କରୁଛୁ ବହୁତ ସବୁ କିନ୍ତୁ ଭଗବାନ କହିଲେ ଏଇ ଇନ୍ଦ୍ରିୟରେ ଯେଉଁମାନେ ମାତିକି ରହିଛନ୍ତି ଇନ୍ଦ୍ରିୟାରାମ ଏଇ ନିୟମ ଅନୁସାରେ କାର୍ଯ୍ୟ କରୁନାହାନ୍ତି ଭଗବାନ ପୂଜାରେ ଭଗବାନ ସେବାରେ ଭଗବାନ ସେବାରେ ରତ ରହୁନାହାନ୍ତି ସେମାନଙ୍କର ଜୀବନ ଧାରଣ ବୃଥା ହେଇଯାଉଛି ଭଗବାନ ପାଠ କରିବେ ତେଣୁ ସେହିଭଳି ଭାବରେ ସାଧାରଣତଃ ସମସ୍ତେ ଇନ୍ଦ୍ରିୟାରାମ ରହିଛନ୍ତି ଇନ୍ଦ୍ରିୟରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି କିନ୍ତୁ ଆଉ ଗୋଟେ ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ आत्माराम आत्माराम कहते हैं आत्मारे आनंद प्राप्त होंगे इंद्रिय मन को सुख देवा पाई ये चिंता करते नहीं सेमान जहाँ मिलूची सिद्धि से संतुष्ट रह जाते हैं आत्माराम भी भय होते हैं भगवान से भी आत्माराम आत्मारे से आनंदित होंगे भगवान शरीर होती आत्मा वस्तु प्यारी आमर जो शरीर है चर्म अस्थि सब रही रक्त इत्यादि सब रही से सब भगवान शरीर नहीं भगवान शरीर होते चित वस्तु सचिदानंद शरीर सब चित आनंदमय भगवान का शरीर सचिदानंदमय शरीर ये होती भौतिक वस्तु से कुछ नहीं दिव्य वस्तु सब रही भगवान का शरीर है तेणु से आत्मारे भी आनंदित हमें किंतु भगवान आत्मारे जो आनंद हमें भक्त से आत्मारा जो गुण अच्छे से त्याग कर दिखते भगवान आम पाइबार उद्देश्य भगवान को क्षुदा ना क्षुदा शरीर क्षुदा रही शरीर क्षुदा रही न खाई रही ना कि आत्मार क्षुदा ना आत्मार जो आहार खाद्य ग्रहण करते आत्मार आहार नुह आत्मार क्षुदा हो कौन ना ये भगवान को सेवा युक्त रहा भगवान सेवा करवा ये आत्मार आहार भागवत आरंभ में सुदोषा कहते सभी पुरुषाधर्म ये तो भक्ति रोचरे अहैतुकी प्रतियोगिता जयात्मा सुप्रसिद्ध आत्मा केमी आनंद हम ना यदि भगवान का सेवा युक्त रही सभी ये श्रेष्ठ धर्म जो भी भगवत गीता शेष होती भागवत आरंभ होती भगवत गीता अंत में भगवान कहे सर्वधर्म प्रत्यज मामेक शरण प्रज तेणु भागवत आरंभ से कथा सुदोषण कौन स्वर्णु कौन सभी पुरुषा पर धर्म ये होती प्रकृत धर्म श्रेष्ठ धर्म होता तो भक्ति अलोक्ष भगवान गोटे नाम हूँ अलोक्षज अदक्षज कहे आम जो अक्षर सब रही इंद्रिया सब रही इंद्रिया द्वारा आम भगवान जापर ना तेणु भगवान को अदक्षज तेणु ये हूँ श्रेष्ठ धर्म सभी पुरुषां पर धर्म तो भक्ति अदक्षरे भगवान को आम भक्ति करवा श्रेष्ठ धर्म एवं ये धर्म आचरण करने अहेतुकी कौन सी हेतु ना आम जी जन चाकरी करने सब विभिन्न प्रकार सरकारी चाकरी हो प्राइवेट चाकरी हो सब विभिन्न रही योग्यता रही ये सब योग्यता थे चाकरी करेंगे कि भगवान भक्ति करने योग्यता कौन अहेतुकी कौन सी योग्यता दरकार ना जो जो स्तर प्रार्थना पाएंगे भक्ति करेंगे एवं ये भक्ति कौन सी समय बाधा प्राप्त हो पार ना अप्रतियता तेणु ये हूँ आधार मैंने आत्मा सुप्रसिद्धि ये आत्मा आहार हूँ भक्ति करना ये आत्मा खाद्य से आनंदित हम आत्मा आत्मा कौन शरीर आवश्यकता रही खाद्य इत्यादि से सब आत्मार आवश्यकता ना आत्मार आवश्यकता हूँ भगवान को भक्ति करवा हरे कृष्णा 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 हरे 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 राम 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 हरे भक्ति करवा जो कि आत्मा आत्मा एक आनंद हुए तेणु भगवान से स्वयं संपूर्ण कौन से आवश्यकता ना पूजा ना कि भक्त से सब ऐश्वर्य त्याग कर दौर तेणु चारि नंबर श्लोक तां स्तन्यकाम आसाद्य भगवान स्तन्य कामना करती स्तन्यपान करने चाहती कामना जाग्रत होती भगवान कौन से आवश्यक युद्ध ना कि भक्त प्रति ये प्रेम आदान प्रदान प्रेम आदान प्रदान तां स्तन्य काम जशोदा करते पहले भगवान से बुझी पार ना कहीं ना से सही भाई भाव लीला कर बाध्य लीला कर चिंता करें कौन भगवान जिते कहते कि भगवान जे सब दुई घंटा थे खाद्य दरकार होती जदि
ବିରାଟ ମଗେଇଲାଣି, ବିରାଟ ମ୍ୟାନ କଲାଣି, ସେ ଭୟ କରିବା ସେ ମୋତେ ଜାଗୃତ ହେଉଛି, ଭୟ କରିଯାଉଛି ସିଏ, ଆଉ ଇଏ କି ବା। ତେଣୁ ଯେତେ ଯାହା ଭଗବାନ ତାଙ୍କ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ଯଶୋଦା ମା କେବେ ଚିନ୍ତା କରନ୍ତି ନାହିଁ, ଭଗବାନ ଇଏ ମୋର ବାଳକ, ଇଏ ମୋର ପୁତ୍ର, ଏଇ ଚିନ୍ତାଧାରା ସବୁବେଳେ ଯଶୋଦାଙ୍କ ରହିଛି। ତେଣୁ ମା ଏ ଯେଉଁ ମାଙ୍କର ସେଇଭଳି ଭାବରେ ଭଗବାନ ପ୍ରେମର ଆଦାନ ପ୍ରଦାନ ଚାଲିଛି। ଭଗବାନ କୃଷ୍ଣ 3 ବର୍ଷ ବାଳକ ତାଙ୍କୁ ସେ ସ୍ଥାନେ କାମନା କରୁଛନ୍ତି, ଯଦିଓ ସେ ଆତ୍ମାରାମ କିନ୍ତୁ ଆତ୍ମାରାମ ଦୟା ଜଣେ ଆଧ୍ୟାତ୍ମିକାରୀ କହୁଛନ୍ତି। ଆତ୍ମାରାମ ହେଲେ ମଧ୍ୟ ସେ କ୍ଷୁଧା କ୍ଷୁଧି କ୍ଷୁଧାର୍ଥ ବୋଲି ସେ ଦେଖୁଛନ୍ତି, ଦର୍ଶାଉଛନ୍ତି, ମାଙ୍କ ପାଖେ ଆସୁଛନ୍ତି। ତାମ ତ୍ରିଣ୍ୟକାମ ଆସାଧ୍ୟ ନଥନନ୍ତି ଜାଣନି ହରି, ହରି ଶବ୍ଦ ବ୍ୟବହାର କରାଯାଇଛି କି ଜନନୀ ଯେତେବେଳେ ମନ୍ଥନ କରୁଛନ୍ତି ସେ ହରିଙ୍କର ଚିନ୍ତା କରୁଛନ୍ତି, ଭଗବାନଙ୍କ ନାମ ହରି ହରି ଗଜ ରାଜ ଚିନ୍ତା କଲା ସାଇ ଗୋର ସର୍ବ ଅମଙ୍ଗଳ ହରେ ଏବଂ ପ୍ରେମିଆ ହରେ ମନ, ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ହରଣ କରିନିଅନ୍ତି। ତେଣୁ ଯଶୋଦା ଯଦିଓ ତନ୍ତୁମନ୍ଥନ କରୁଛନ୍ତି କିନ୍ତୁ କୃଷ୍ଣ ତାଙ୍କ ମନକୁ ହରଣ କରିଦେଇଛନ୍ତି, ହରି ଶବ୍ଦ ବ୍ୟବହାର କରାଯାଉଛି। ମଥନାତି ଜନନୀ ହରି, ମନ୍ଥନ କଲାବେଳେ ଜନନୀ ମା ଯଶୋଦା ହରିଙ୍କର ଚିନ୍ତା କରୁଛନ୍ତି, ବାଳକ ଚିନ୍ତା କରୁଛନ୍ତି, ହରଣ କରୁ ହରି ଭଗବାନ ହିସାବରେ ଚିନ୍ତା କରୁନାହାନ୍ତି, ମନ ସବୁ ଆକୃଷ୍ଟ ହେଉଛି କୃଷ୍ଣଙ୍କ ପ୍ରତି, ତାଙ୍କ ପୁତ୍ର ପ୍ରତି। ତେଣୁ ପୁତ୍ର କ'ଣ କରୁଛନ୍ତି ନା ସେ କ୍ରନ୍ଦନ କରି କାନ୍ଦି କାନ୍ଦିକି ଆସୁଛନ୍ତି, ଗୃହରେ ଶୋଇଥିଲେ, ପାଖରେ ଗୃହରେ ଶୋଇଥିଲେ, ଇଏ ଯେଉଁ ଦଧିମନ୍ଥନ କରୁଥିଲେ, କିଛି ଗୁଣୁ ନେଇ ସଙ୍ଗୀତ ଗାନ କରୁଥିଲେ। ଏଥିରୁ ମଧ୍ୟ ଗୋଟେ କଥା ଆସୁଛି, ଗୋଟେ କଥା ବୁଝିବାକୁ ପଡ଼ିବ ଯେ ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ। ବାଳକ ଯେତେ ଗାନ କରୁଛନ୍ତି, କୃଷ୍ଣଙ୍କ ଯେତେ ଗାନ କରୁଛନ୍ତି, କୃଷ୍ଣ ଆସି ଉଭା ହେଇଗଲେ, ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ। ନାମ ଚିନ୍ତା ନାହିଁ, କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନନ୍ଦ ନାମ ନାମିନ। ଭଗବାନ ଏବଂ ଆମର ଭୌତିକ ଜଗତରେ ଆମକୁ ତୃଷା ହେଉଛି, ଆମକୁ ଯଦି ଶୋଷ ଲାଗିଲା, ଆମେ ଯଦି ଜଳ କହିବା, ଜଳ ଜଳ ବୋଲି କହିବା, ତାହେଲେ ଆମକୁ ତୃଷା ମେଟିବ ନାହିଁ, କାରଣ ଏ ଭୌତିକ ଜଗତକୁ ସେଇଭଳି ଭାବରେ ବସ୍ତୁ ଏବଂ ତାର ନାମ ଭିତରେ ଭେଦ ରହିଛି। କିନ୍ତୁ ଚିତ୍ ଜଗତରେ ଯେଉଁ କଥା ରହିଛି ସେଥିରେ ବସ୍ତୁ ଏବଂ ନାମ ଭିତରେ କୌଣସି ଭେଦ ନାହିଁ, ତେଣୁ ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ଭେଦ ନାହିଁ। ତେଣୁ ମା ଯେତେବେଳେ ଏଥିପାଇଁ ଭଗବାନ କହିଲେ ନା ନାମ ତିଷ୍ଠାନ ବୈକୁଣ୍ଠେ ଯୋଗିନାମ ଉଦୟ ମଦ୍ଭକ୍ତ ଯତ୍ର ଗାଆନ୍ତି ତତ୍ର ତିଷ୍ଠାନ ନାରଦ, ଭଗବାନ ନାରଦ କହୁଛନ୍ତି କଥା ଯେ ମୁଁ ବୈକୁଣ୍ଠରେ ନଥାଏ ବା ଯୋଗୀମାନଙ୍କ ହୃଦୟ ନଥାଏ, ମୋର ଭକ୍ତମାନେ ଯେଉଁଠି ଗାନ କରନ୍ତି ମୁଁ ସେଇଠି ଉପସ୍ଥିତ ଥାଏ। ତେଣୁ ଏଇଠି ମଧ୍ୟ ଭଗବାନ ଉପସ୍ଥିତ ଅଛନ୍ତି, କାରଣ ଆମେ ଭଗବାନଙ୍କ କଥା କହୁଛେ, ଭଗବାନଙ୍କ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ। মা দশরথ পুত্র গুণগান করছেন, পুত্র সেই যাকে গুণগান করছেন, সে নিজে তাকে কোনো তফাত নাই, তেমন সে আসি উপস্থিত হয়ে গেলে কামনা করি। তেমন গুহিত্বা দধিমন্থান, যে মন্থন দণ্ডে মা দশরথ দধিমন্থন করুলে ভগবান আসি সঙ্গে মন্থান গৃহীত্বা ধারণ কর। ভগবান লীলায় বহুত তত্ত্বস্বরূপ রয়েছে, তেমন এটি গোটে তত্ত্ব জাঁয়া বুঝিয়া পড়ব যে ভগবান কৌশল তুমি সেদিন পর্যন্ত কার্য করব, তোমার সাধনা সেটি সময় পর্যন্ত হব, যেতবে পর্যন্ত মতো তুমি প্রাপ্ত হই না, তেমন মতো তো তুমি পাইগাল আধনার আবশ্যকতা না, যা সাধনা করছে ভগবান প্রাপ্ত হওয়া, ভগবান যেতে আসিগলে সেতবে সাধনার আবশ্যকতা না, সেটা সে দর্শাই দোষ সে দধিমানটা ভগবান নিজে ধরি দিয়েছেন, ছোট ছোট হাতে ধরি পকাইছেন। গুরুদ্বার দধিমন্ধান ন্যাসদে প্রতিমা বহ ন্যাসদে নিষেধ করেদেলে না দধিমন্থন করতে স্তন্যপান করা দধিমন্থন কাজে দরকার এগুলা নিষেধ করে দিয়েছি, তেমন তার দ্বারা প্রীতিমা বহ যশোদাঙ্কর কৃষ্ণ বিষয়ে চিন্তা করুলে তসমাত কৃষ্ণ নিজে আসি পৌঁছি গেলে তাঁর প্রীতি আহরি অধিক হয়ে গেল প্রীতি মা বহ, তেমন যেতবে দধিমন্থন করেদেলে মা দশরথ দধিমন্থন করিপারে না, কৃষ্ণ তাঁর কন তাঁর জঙ্গলে গোড় দিয়ে আজ তাঁর অঙ্গে তাঁর গোড়ে বসি স্তন্যপান করা নিজে নিজে স্তন্যপান করা, তেমন এটি বহু কথা রয়েছে আমি সংক্ষেপে কহবা। প্রভুপদনাথ কোশন অন দি প্ল্যাটফর্ম অফ লভ অ্যান্ড আফেকশন ইট ইজ দ ডিউটি অফ দ্য ডিভোটি টু ডু ওয়ান থিং ফার্স্ট অ্যান্ড অদর থিংস লেটর, কিন্তু যেতবে এইভাবে ভাবে স্তন্যপান করছেন মা দশরথ তাঁর আগে বর্ণনা করা যাই মা দশরথ স্তনের স্বয়ং স্থানীয় ক্ষীর স্ফুরিত হচ্ছে, তেমন যেতবে পুত্র যেতবে স্তন্যপান করছেন সেতবে তাঁর প্রীতি আহত অধিক হয়ে যাচ্ছে, অধিক প্রেম আশ্রয় পুত্র প্রতি পুত্রর আশ্রয়তা আসি যাচ্ছে, তেমন ভগবান কন কলে না তমঙ্ক মারুর্য মাপয় স্তন স্নেহস্মৃত সস্মিত মিক্ষিত মিক্ষতি মুখম অতৃপ্ত মুসৃজ্য জবেন সাধয়া বুচ্ছিচ্যমানে পয়সী ত্বি স্মৃতি, ভগবান যেতবে মা যেতবে স্তন্যপান করছেন তেমন এই সময় কন হল না নন্দ মহারাজকর নলক্ষ গাভী অনেক গাভীর সাত আটটি গাভী তাঁর বহুত সুগন্ধিত তাঁর ক্ষীরটা বহু সুগন্ধিত ক্ষীর সাত আটটি গাভী, তেমন এই দধিবন্ধন করুলে তা পূর্বদিন সেসব ক্ষীর আনি দোহন করি ক্ষীর সব আনি এসব বসাই তাকে সব দই দুধকু কন গরম করে সে রাখিলে দই রাখিলে, তেমন কিছু ক্ষীর কম করে চুড়ি বসাই সেই ক্ষীর যে ক্ষীর ওই পদ্মগন্ধা বহু সুন্দর সুগন্ধিত ক্ষীর যে গাভী দিকে আটটি গাভী অনেক সাত আটটি গাভী, তেমন কিছু ক্ষীর চুড়ি বসা, তেমন মা যেতবে পুত্র স্তন্যপান করছেন সে যে ক্ষীর মানে অনেক ক্ষীর মানে ক্ষীর সব উঠিগলে ক্ষীর ভৌতিক জগতরে ক্ষীরটা হচ্ছে নির্জীব বস্তু, কিন্তু চির জগতের সবকিছু সজীব সেটি কিছু নির্জীব না সবকি চেতনশীল, যে আচার্য টিকার কৌশল আচার্য টিকার কৌশল যে মা যেতবে যশোদা ক্ষীরপান কর যশোদা মা যেতবে কৃষ্ণ ক্ষীরপান করছেন মা যশোদা ক্ষীর অনন্ত রয়েছে এবং কৃষ্ণকর যে রয়েছে কন তাঁর যে ক্ষুধা সে মধ্যে অনন্ত রয়েছে শেষ হব না, ভৌতিক জগতের সব লিমিট রয়েছে আদ্য অন্তবন্ধ কমতে যার আদি অছে তার অন্ত রয়েছে, কিন্তু চির জগতের সেসব আদ্য অন্ত নাই তার আদি নাই কি অন্ত নাই অনাদি অনন্ত সে সবকিছু অনন্ত বস্তু সেটি রয়েছে, তেমন যেতবে মা পুত্রক এইভাবে ভাবে স্তন্যপান করছেন ক্ষীর মানে চিন্তা কলে চেতনশীল ক্ষীর না ସେମାନେ ଚିନ୍ତା କଲେ ମା ଯଶୋଦାଙ୍କର କ୍ଷୀର ଶେଷ ହେବ ନାହିଁ, ପୁତ୍ରର ତାଙ୍କର କ୍ଷୁଧା ମଧ୍ୟ ଶେଷ ହେବ ନାହିଁ, ସେ ପିଇ ଚାଲିଥିବେ ଦେଇ ଚାଲୁଥିବେ, ତେଣୁ ଆମ ଜୀବନ ଧାରଣ କରି ଲାଭ କ'ଣ? ଆମେ ଆତ୍ମହତ୍ୟା କରିବା ପାଇଁ ସେ ସବୁ ତୁନିରେ ନିଆଁରେ କରିଦେଉଛନ୍ତି, ଉତ୍ତୀର୍ ପଡ଼ୁଛନ୍ତି। ଏଇଟା ବାଚାରୀମାନେ ଟିକାରେ ଏଇଭଳିଆ କହିଛନ୍ତି, କ୍ଷୀର ଉତ୍ତୀର୍ ପଡ଼ୁଛି, ପୁତ୍ର ଯଦିଓ କ୍ଷୀରରେ ସନ୍ତୁଷ୍ଟ ହେଇନାହିଁ କ୍ଷୀର ପାନରେ, କିନ୍ତୁ କ'ଣ କଲେ ନା ତମଙ୍କ ମାରୁଡ଼ିୟ ପାୟ ସ୍ତନ ସ୍ନେହସିତ ସସ୍ମିତ ବିକ୍ଷତି ମୁଖମ, ଯେତେବେଳେ କ୍ଷୀର ପାନ କରୁଛନ୍ତି ମୁଖକୁ ଦେଖୁଛନ୍ତି କୃଷ୍ଣର ମୁଖ କେତେ ସୁନ୍ଦର ମୁଖକୁ ଦେଖୁଛନ୍ତି, ସସ୍ମିତ ସ୍ମିତ ହାସ୍ୟ କରି କୃଷ୍ଣ ମଧ୍ୟ ସ୍ମିତ ହାସ୍ୟ କରୁଛନ୍ତି, ମା ମଧ୍ୟ ସ୍ମିତ ହାସ୍ୟ କରୁଛନ୍ତି ମୁଖକୁ ଦେଖି। ତେଣୁ ଏହି ସମୟରେ ଅତୃପ୍ତ ମୁତ୍ସୃଜ୍ୟ, ସେ ଯେତେ ତୃପ୍ତ ହିଁ ନାହାନ୍ତି କିନ୍ତୁ ତଥାପି ଯେତେବେଳେ ଦେଖିଲେ ମା ଚୁଲିରୁ କ୍ଷୀର ପଡ଼ିଯାଉଛି ନଷ୍ଟ ହେଇଯିବ କ୍ଷୀର, ତେଣୁ ସେ କ'ଣ କଲେ ଜଗେନ ପୁଅକୁ ଜବରଦସ୍ତି ଯଦିଓ ଚାହୁଁନାହିଁ କ୍ଷୀର ପିଇବା ପାଇଁ ଚାହୁଁଛି କିନ୍ତୁ ଅତୃପ୍ତ ତୃପ୍ତ ନାହାନ୍ତି, ଯଦିଓ ସିଏ ପୂର୍ଣ୍ଣ କାମ ତାଙ୍କର କେବେ ଅତୃପ୍ତି ନାହିଁ ପୂର୍ଣ୍ଣ କାମ ସେ, କିନ୍ତୁ ଏବେ ମାଙ୍କ ସହିତ ପ୍ରେମର ବ୍ୟବହାର ହେଉଛି ଅତୃପ୍ତ ଦେଖାଉଛନ୍ତି। ତେଣୁ ଅତୃପ୍ତ ମୁତ୍ସୃଜ୍ୟ ଯବେନ ନେଇକି ମାନେ ରଖିଦେଇକରି ତଳେ ରଖିଦେଇକରି ଯବେନ ଦୌଡ଼ି ଯାଉଛନ୍ତି ସିଏ ମୁତ୍ସୃଜ୍ୟ ମାନେ ପୟସୀ କରିଛନ୍ତି ଚୁଲିରେ ଯେଉଁ ରହିଛି କ୍ଷୀରଟି ସେ ଯେଉଁ ଉତ୍ତରି ପଡ଼ୁଥିଲା ସେଇଟାକୁ ଯାଇଛନ୍ତି ସେ କ୍ଷୀରକୁ ରକ୍ଷା କରିବା ପାଇଁ, ଯାଇକି ସେଇଟାକୁ କାଢ଼ିଦେବେ। ଏଥିରେ ଭଗବାନଙ୍କର କ୍ରୋଧ ଆସିଗଲା, ସେ ଅତୃପ୍ତ ହେଇଛନ୍ତି। ଜଣେ ଆଚାର୍ଯ୍ୟ ଏ ବହୁତ ଆମର ପିଲା ରହିଛି ଆମେ ଏତେ କହିବା ନାହିଁ, ଖାଲି ସଂକ୍ଷେପରେ କହିବା ଯେ ଭଗବାନ ଚିନ୍ତା କରୁଛନ୍ତି, କୃଷ୍ଣ ଚିନ୍ତା କରୁଛନ୍ତି ଯେ ମୁଁ ବୈକୁଣ୍ଠ ଛାଡ଼ିକି ଆସିଲି, ମା ମୋତେ ଆଦର ନ କରି ତଳେ ଛାଡ଼ିଦେଲି, ତେଣୁ ସେ କ୍ରୋଧ ପ୍ରକାଶ କରୁଛନ୍ତି, ଆତୃପ୍ତ ହେଉଛନ୍ତି ସେ। ତେଣୁ ଭଗବାନଙ୍କର କୋପ ଆସିଲା, ଆମ ଭଗବତ ଗୀତାରେ ଭଗବାନ କହିଛନ୍ତି କଥା ଯାହାକୁ ଦିଶାଣ ପୁରୁଷ ସଙ୍ଗ ସ୍ପେଶି ବଜାତେ ସଙ୍ଗା ସଜାତେ କାମ କାମ କ୍ରୋଧ ବିଜାତେ, ଆମେ ଯେତେବେଳେ ବିଷୟକୁ ଧ୍ୟାନ କରୁଛେ ସେତେବେଳେ ଆମର କାମ ଆସୁଛି, କାମ ଯେତେବେଳେ କ'ଣ କାମ ଯେତେବେଳେ ବାଧା କରିଦେଉ ସେତେବେଳେ କ୍ରୋଧ ଆସୁଛି। ତେଣୁ ଭଗବାନ ଯେଉଁ ତନ୍ୟ କାମ କରିଥିଲେ ମା ଯଶୋଦା ସେ ତୃପ୍ତି ହେଇନଥିଲେ, ମା ଯଶୋଦା ନାହିଁ ତାକୁ ରଖିଦେଲେ ତଳେ ରଖିଦେଲେ, ତେଣୁ ତାଙ୍କର ଅତୃପ୍ତ ହେଇଥିବାରୁ କ୍ରୋଧ ଆସିଲା। ତିନି ବର୍ଷ ବାଳକ ତାଙ୍କ କ୍ରୋଧ ଦେଖାଉଛନ୍ତି, କିଭଳି ଦେଖୁଛନ୍ତି ନା ସଞ୍ଜାବ କୋପ ସ୍ମୃତାର ମାଙ୍କର, ତାଙ୍କର କୋପ ଆସିଛି କ୍ରୋଧ କରୁଛନ୍ତି, ମାଙ୍କ ଉପରେ କ୍ରୋଧ କରୁଛନ୍ତି। ତେଣୁ ସ୍ମୃତାର ମାଙ୍କର ତାଙ୍କର ଯେଉଁ ଅଧାର ରହିଛି ନିମ୍ନ ଓଟ ଅଧାର ବୋଲି କୁହାଯାଏ, ଅଧର୍ପଣା ଆମକୁ ଦିଆଯାଏ ଜଗନ୍ନାଥ ରଥଯାତ୍ରା ସମୟରେ ଅଧର୍ପଣା, ସେହିଭଳି ଭାବେ ସେ ଅଧରରେ ଅରୁଣାଙ୍କର ଲାଲ ଲାଲ ଅଧର ଭଗବାନଙ୍କର ବିନା ଲିପଷ୍ଟିକ୍ରେ, ଲିପଷ୍ଟିକ୍ ନ ଲଗେଇକି ଭଗବାନଙ୍କ ଅଧର ସେହିଭଳି ଭାବରେ ଲାଲ କରିଥାଏ, ଓଠ ଏବଂ ଅଧର ପିତାଙ୍କ ଲାଲ କରିଥାଏ ଭଗବାନଙ୍କର, ବିମ୍ବାଧରଣ କରି କୁହାଯାଉଛି ବିମ୍ବ ପଡ଼ ସଦୃଶ ତାଙ୍କର ଓଠ ଏବଂ ଅଧର। ତେଣୁ ସେଇଟାକୁ ସେ କ'ଣ ସେ ରାଗିକିରି କାମୁଡ଼ିକି ଧରୁଛନ୍ତି, ଦାନ୍ତରେ କାମୁଡ଼ିକି ଧରୁଛନ୍ତି ସ୍ମୃତା ଅନାଧର ସନ୍ଦର୍ଶ ଦଲ୍ଭି ଦଧିମନ୍ଥ ଭାଗ, ତେଣୁ ଦାନ୍ତରେ ଏଇ ଅରଣ ଅଧରକୁ କାମୁଡ଼ିକି ଧରି କ୍ରୋଧ କ୍ରୋଧ କରୁଛନ୍ତି ନା, କ୍ରୋଧ କଲେ ଯଦି ଲୋକ କାମୁଡ଼ି ଦିଅନ୍ତି ଦାନ୍ତକୁ କାମୁଡ଼ି ଦିଅନ୍ତି ସେଇଭଳି ଭାବରେ କୃଷ୍ଣ କରୁଛନ୍ତି ବ୍ୟବହାର ପରେ କ'ଣ କରୁଛନ୍ତି ନା ଦଧି ମନ୍ଥ ଭାଜନ, ଯେଉଁ ଭାଣ୍ଡରେ ଦଧି ମନ୍ଥନ କରାଯାଉଥିଲା ସେଇଟାକୁ କ'ଣ କରେ ନା ଭିତୁଆ ତାକୁ ଭାଙ୍ଗିଦେଲେ, ବିତୁଆ ଏବଂ ମୃଷାଶୁ ମିଥ୍ୟା ଭାବରେ କନ୍ଦନ କରୁଛନ୍ତି, ମିଥ୍ୟାରେ କାନ୍ଦୁଛନ୍ତି ମୃଷାଶୁ ଆଖିରୁ ଅଶ୍ରୁ ବାହାରୁଛି ମୃଷାଶୁ ଦେଖାଉଛନ୍ତି ମୁଁ କ୍ରୋଧ କରିଛି ମୁଁ ରାଗି ଯାଇଛି ବୋଲିବା ପାଇଁ କନ୍ଦନ କରୁଛନ୍ତି ବିତୁଆ ମୃଷାଶୁ। କେବେଠି ଭାଙ୍ଗିଦେଲେ ନା ଅସ୍ମନା, ଗୋଟେ ଛୋଟ ପ୍ରସ୍ତର କଣ୍ଡରେ ଥିଲା ଶିଳୁପଟେ ଥିଲା ସେଠି ଭାଙ୍ଗିଦେଲେ, ଏବଂ ଜଗାସ ହୟଙ୍ଗମ ଅନ୍ତରଙ୍ଗତ, ତେଣୁ ସେ ଦଧିମାଣ୍ଡ ଆଚାର୍ଯ୍ୟ କହନ୍ତି ସେ 25 କେଜିର ଦଧିମାଣ୍ଡ ଥିଲା 25 କେଜିର, ଏ 3 ବର୍ଷର ବାଳକ କିନ୍ତୁ ସେଇଟା ଗୋଟେ ହାତରେ ଟେକି ଆଉ ଗୋଟେ ହାତରେ ପଛ ତଳୁ ଭାଙ୍ଗିଦେଲେ, କାହିଁକିନା ଶବ୍ଦ ହେବନି, ମା କାହିଁ ଶୁଣିପାରିବେ ଶବ୍ଦ, ଗୋଟେ ଜାଗାରେ ଥିଲେ ରହିବାର ଅଛି ମାନେ ଶବ୍ଦ ହେବ ନାହିଁ, ତେଣୁ ଆସ୍ତେ କିନା ଫୁଟେଇ ଦେଇଛନ୍ତି, ଫୁଟେଇ ଦେଇକରି ସବୁ ଦହି ସବୁ ଭାସୁଛି ଘରେ, ଦହିସାର ଦହି ଭାସୁଛି, ତେଣୁ ଭଗବାନ ଏହି କ୍ରୋଧରେ ଦଧିବାଣ୍ଡକୁ ଭାଙ୍ଗି ଦେଇକରି କ'ଣ କରୁଛନ୍ତି ନା, ଜଘାସ ହୟଙ୍ଗମ ଅନ୍ତରଙ୍ଗତ, ଅନ୍ୟ ଲୋକ ଯାଉଛନ୍ତି ଯାଉଛନ୍ତି ସେଠି ହୟଙ୍ଗମ କହିଲେ ଏଇ ଲହୁଣୀ ସବୁ ରହିଛନ୍ତି, ସେ ଲହୁଣୀ ଖାଇବା ପାଇଁ ଅତିରିକ୍ତ ରହିଛନ୍ତି ନା, କ୍ଷୁଧା ତାଙ୍କର ଅଛି, କ୍ଷୁଧା ମେଣ୍ଟି ନାହିଁ, ତେଣୁକରି ମାଆଙ୍କ ଉପରେ କ୍ରୋଧ କରି ସେଟା ଭାଙ୍ଗିଦେଲେ, ଦହି ସବୁ ନିଗିଡ଼ି ଗଲା, ଚାରିଆଡ଼େ ଘର ସାରା ଦହି ହେଇଯାଇଛି, ତେଣୁ ସେ ପଳେଇ ଯାଇଛନ୍ତି ଅନ୍ୟ ଗୃହକୁ, ଯାଇକିରି ସେଠି ଭୟଙ୍କର ଖାଇଲେ ଏଇ ଲହୁଣୀ ଆଣିକି ଖାଇବେ, ଟିକାରେ ଅଛି ଲହୁଣୀ ବହୁତ ତାଙ୍କର ଷ୍ଟକ୍ ରହିଛି, ତେଣୁ ଏଇଭଳି ଭାବରେ ଯେତେବେଳେ ଚାଲିଯାଉଛନ୍ତି ସେତେବେଳେ ଅନ୍ୟ ଗୃହକୁ ଯାଇକିରି କ'ଣ କରୁଛନ୍ତି ନା, ଉଦାର୍ଯ୍ୟ ଗୋପୀ ସୁଶ୍ରୁତଂ ଭୟ ପୁନଃ ପ୍ରବିଶ ସଂଦୃଶ୍ୟ ଚ ତଦ୍ୟ ମନ୍ତ୍ରକମ୍ ମନ୍ତ୍ରକମ୍ ଭୟଂ ବିଲୋକ୍ୟ ସ୍ୱସୁତସ୍ୟ କର୍ମତ ଯାହାସ ତଞ୍ଚାପି ନ ପୁତ୍ର ପଶ୍ୟତି, ମହାଦେଶ୍ୱର ଚୁଲିରୁ କ୍ଷୀରଟାକୁ ବାହାର କରିକି ରଖି ଦେଇକି ଆସୁଛନ୍ତି, ଆସି କ'ଣ ଦେଖୁଛନ୍ତି, ଉଦାର୍ଯ୍ୟ ଗୋପୀ ସୁଶ୍ରୁତଂ ଭୟ ପୁନଃ, ସେ କ୍ଷୀର ଚୁଲିରୁ କ୍ଷୀରଟାକୁ ଉତାରିକି କ'ଣ କରୁଛନ୍ତି, ଗୋପୀ ଯଶୋଦା ମା ନେ ସୁଶ୍ରୁତଂ ପାଇବ ନ, ସେ ବହୁତ ତପ୍ତ ହେଇଥିଲା କ୍ଷୀର ପାଇଁ, ସେ ଉତ୍ତିରି ପଡ଼ୁଥିଲା, ତେଣୁ ସେ ବହୁତ ତପ୍ତ କ୍ଷୀରକୁ ବାହାରକୁ ରଖିଦେଇଛନ୍ତି, ରଖିକରି ପ୍ରବିଶ୍ୟ ସଂଦୃଶ୍ୟ ଦଧ୍ୟ ମନ୍ତ୍ରକ, ସେ ଗୃହକୁ ଆସୁଛନ୍ତି, ଦେଖିଲେ କ'ଣ ହେଇଛି ନା ଦଧି ମାନଙ୍କୁ ଭାଙ୍ଗିଯାଇଛି, ଏବଂ ଭଗ୍ନ ବିଲୋକ୍ୟ ସ୍ୱସୁତସ୍ୟ କର୍ମତ, ଯେତେବେଳେ ଜାଣିବେ ଏଇଟା ଦଧି ମାନଙ୍କୁ ଭାଙ୍ଗିଯାଇଛି, ସେ ଜାଣିପାରିଲେ ଇଏ ସ୍ୱସୁତସ୍ୟ କର୍ମ, ମୋର ପୁତ୍ର ଏ କରିଛି, ଆଉ କିଏ କର୍ମଥିଲେ, କିଏ ଆସିନାହାନ୍ତି, ସ୍ୱସୁତସ୍ୟ କର୍ମ, ତେଣୁ ଯାହାସ ତଞ୍ଚାବି ନ ତତ୍ର ପଶ୍ୟତି, କାହିଁକି ଯାହା କୃଷ୍ଣ ବୋଲି କାହିଁକି ଭାବିନଥାନ୍ତି, ଆଉ କିଏ କରିଥାନ୍ତି ଭାବିନାହାନ୍ତି, କୃଷ୍ଣ ସେଠି ନାହାନ୍ତି, କୃଷ୍ଣ ସେଠି ନାହିଁ, ସେ ଚାଲିଯାଇଛି, ତେଣୁ ସେ ହସି ପକେଇଲେ ଯାହା ଯାହା ମାନେ ହସିଦେଲେ, ପୁତ୍ରର କର୍ମ ନଟକଟ ପୁତ୍ରର ଏଇଭଳି କାର୍ଯ୍ୟ ବୋଲି ଚିନ୍ତା କରିକି ସେ ହସି ପକେଇଲେ, ମା ଜଣେ ଆଚାର୍ଯ୍ୟ ଟିକାରେ କହୁଛନ୍ତି ନାକରେ କ'ଣ ଆଙ୍ଗୁଠି ଲଗେଇକିରି ମା ଚିନ୍ତା କରୁଛନ୍ତି, ନିଶ୍ଚିନ୍ତ ଭାବରେ କର କୃଷ୍ଣର କର୍ମ, ଏଇଭଳିଆ ଜାଣି ଜାଣିକିରି କ'ଣ କରୁଛନ୍ତି, ହସି ଯାଉଛନ୍ତି, ବହୁତ ଆନନ୍ଦ ଲାଗୁଛି, କାହିଁକି ନା ଇଏ ନଟଖଟ ମାଆଙ୍କର ପୁତ୍ରର ଏଇସବୁ ପ୍ରେମର ଲୀଳା ସବୁ ଚାଲିଛି, ତେଣୁ ସେ କ୍ରୋଧ ପ୍ରକାଶ କରୁନାହାନ୍ତି, ହସି ଦେଉଛନ୍ତି, କାହିଁକି ନା ସେ ଛୋଟ ପିଲାଟେ ହେଲେ ମଧ୍ୟ ଏତେ ବଡ଼ ଭାଣ୍ଡଟାକୁ କେମିତି ଭାଙ୍ଗିଲା, କେଉଁଠି ଦେଖାଯାଉନି ତଳେ ମଙ୍ଗା ହେଇଛି, ତେଣୁ ଏହିଭଳି ଭାବରେ ମା ଯଶୋଦା ହସିକିରି ଯେତେବେଳେ ଯାଉଛନ୍ତି ଅନ୍ୟ କେଉଁଠି ଯାଇଛି, କାରଣ ସେଠି ଯେଉଁ ଦଧି ବୋହିଯାଇଛି, କୃଷ୍ଣ ଯେତେବେଳେ ଯାଉଛନ୍ତି ତାଙ୍କର ପାଦପଦ୍ମ ଚିହ୍ନ ରହିଛି, ଭଗବାନ ପାଦପଦ୍ମ ଭଗବାନ କହିଲେ ତାଙ୍କର ସବୁ ରହିଛି 32 ଲକ୍ଷଣ ରହିଛି ଭଗବାନଙ୍କର, ଶରୀର ଲକ୍ଷଣ ମଧ୍ୟ ଜାଣିପାରିବ ସେ ଭଗବାନ ବୋଲି, ତାଙ୍କ ପାଦରେ ରହିଛି ଚିହ୍ନ ରହିଛି 19 ଚିହ୍ନ ରହିଛି, ଡାହାଣ ପାଦରେ 11 ଚିହ୍ନ, ବାମ ପାଦରେ 8 ଚିହ୍ନ, 19 ଚିହ୍ନ ରହିଛି, ଚକ ଚକ୍ର ଗଲା ପୂର୍ବରେ ଭଗବାନ ପାଦପଦ୍ମ ରହିଛି ଚିହ୍ନ ସବୁ ରହିଛି, ତେଣୁ ସେଇ ଛୋଟ ଛୋଟ ପାଦ ପକେଇ ଯେଉଁ ଯାଉଛନ୍ତି ସେସବୁ ପାଦ ଚିହ୍ନ ରହିଛି, ମା ସେହି ପାଦ ଚିହ୍ନକୁ ରକ୍ଷା କରି ଯାଉଛନ୍ତି, କୃଷ୍ଣ କ'ଣ କରିଛନ୍ତି ନା, ଉଲୁଖଳାମ୍ରେ ପରିବ୍ୟବସ୍ଥିତ ମର୍କାୟ କାମଂ ଦଦତଂ ସ୍ଥିତି ସ୍ଥିତ ହୟଙ୍ଗମ ଚୌର୍ଯ୍ୟ ବିଶଙ୍କିତ କ୍ଷଣ ନିରୀକ୍ଷ ପଶ୍ଚାତ ସୁତ ମାଗବଚ୍ଚନେଇ, ଦେଖିଲେ ଆଉ ଗୋଟେ ଗୃହରେ କ'ଣ କରିଛନ୍ତି ନା, ଉଲୁଖଳାମ୍ରେ ଉପରି ଉଲୁକଳକୁ ଓଲଟେଇ ଦେଇକି ଉଲୁକଳ ଉଲୁକଳ ଯେଉଁ ରହିଛି ଯେଉଁଠି ଆଜିକାଲି ତ ସେଇଟା ଦେଖାଯାଉ ନାହିଁ, ଆଗକାଳେ ଗାଁରେ ସବୁ ସେଇଟା ରହୁଥିଲା, ଧାନ ଇତ୍ୟାଦି ପୁଟୁଥିଲେ ସେଥିରେ ଚାଉଳ କରୁଥିଲେ, ଏସବୁ ହେଉଥିଲା, ଏବେ ଆଉ ସେସବୁ ନାହିଁ, ଆମେ ସବୁ ମିଲ୍କୁ ଯାଇକି ସବୁ ହେଇଯାଉଛି, ତେଣୁ ସେଇଠି ସେ ଉଲୁକଳକୁ ଓଲଟେଇକିରି କୃଷ୍ଣ କ'ଣ କରିଛନ୍ତି ତା ଉପରେ ଅବସ୍ଥିତ, ତା ଉପରେ ବସିକିରି ମର୍କାୟ କାମ ଗଦତନ ସେଠି ସ୍ଥିତ, ଶିକାରେ ଥିଲା ଯେଉଁ ଦହି ବାନ୍ଧରେ ଥିଲା ଯେଉଁ ଲହୁଣୀ ଇତ୍ୟାଦି ଥିଲା ସେଟାକୁ ଆଣି ତା ଉପରେ ବସି ମାଙ୍କଡ଼ମାନଙ୍କୁ ଦେଉଛନ୍ତି, ମର୍କାୟ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଭଗବାନ ହନୁମାନଙ୍କ ସହିତ ଭଗବତ ମାନେ ଭଗବାନଙ୍କର କ'ଣ ଲଙ୍କା ବିଜୟରେ ସାହାଯ୍ୟ କରିଥିଲେ, ଭଗବାନ ନିଜକୁ ଋଣୀ ବି ଭାବୁଥିଲେ ଭଗବାନ। ତେଣୁ ଆଜି କୃଷ୍ଣ ସେଇ କଥା ମନେ ପକାଉଛନ୍ତି, ମର୍କଣ ମାଙ୍କଡ଼ମାନଙ୍କ ପାଖରେ ମୁଁ ଋଣୀ ରହିଯାଇଛି କହି ତାଙ୍କୁ ସେଇ ଭୟଙ୍କର ବା ସେଇ ଯେଉଁ ଲଢ଼ୁଣୀକୁ ଦେଉଛନ୍ତି, ପ୍ରଦାନ କରୁଛନ୍ତି। ତେଣୁ ହୟକାମ ଚଉଚ ବିଷମ କି କ୍ଷୀଣ, କିନ୍ତୁ ଏ ଚୋରି କରିକି ଆଣୁଛନ୍ତି ବିଷମ କି କ୍ଷୀଣ, ସଙ୍କିତ ହେଇକି ଦେଉଛନ୍ତି। କାଳେ ମା ଆସିଲେ ତାଡ଼ କରିବେ, ମା କାଳେ ପାଳିବେ, ଏଇଟା ସଙ୍କିତ ହେଇକି କ୍ଷଣ କରୁଛନ୍ତି, ଚାରିଆଡ଼େ ଦେଖିକି ଖାଉଛନ୍ତି, ଭଗବାନ ମାଙ୍କଡ଼ମାନଙ୍କୁ ଦେଉଛନ୍ତି ଏବଂ ନିଜେ ମଧ୍ୟ ଖାଉଛନ୍ତି। ଏବଂ ନିରୀକ୍ଷ ପଶ୍ଚାତ ସୁତ ମାଗଛ ନେଇ, ତେଣୁ ମା କ'ଣ କରେ ନା ପଛପଟୁ ଧୀରେ ଧୀରେ ଛନେଇ, ତାଙ୍କର ନୃପୁର ଯଦି ରହିଛି ନା ଆସିଲେ ଶବ୍ଦ ହେବ, ତେଣୁ ତାକୁ ଧୀରେ ଧୀରେ କରିକି ଶବ୍ଦ ନ ହେବ ଯାଇକି ଧରିଦେବେ, ଏଇଟା ଚିନ୍ତା କରୁଛନ୍ତି, ତେଣୁ ଯାଇ ପହଞ୍ଚାଉଛନ୍ତି। କିନ୍ତୁ ମା ଯେତେବେଳେ ଆସୁଛନ୍ତି ମାଙ୍କଡ଼ମାନେ ନିଆଁ ମାରିଲେ, ତେଣୁ ମା ଜାଣିପାରିଲେ, ମା କୃଷ୍ଣ ଜାଣିପାରିଲେ ମା ଆସୁଛନ୍ତି ବୋଲି, ସେ ମଧ୍ୟ ସେ ଉଦ୍କଳକୁ ଡେଇଁକି ଚାଲିଲେ ନାହିଁ। ତେଣୁ ଏଇଭଳି ଭାବରେ ମା ଯେତେବେଳେ ମା ଯାଉଛନ୍ତି, କୃଷ୍ଣ ଆଗରେ ଯାଉଛନ୍ତି, ମା ପଛରେ ଖାଉଛନ୍ତି, ଏଇଭଳି ଭାବରେ ଯେଉଁ ରହିଛନ୍ତି ଗୋକୁଳରେ ଭଗବାନ ଗୋଡ଼ାୟମାନ ହେଉଛନ୍ତି। বসতেন্দ্র গৌতমে মৃত্যু স্থানীয় ভগবান ভয়ে সমস্তে ভয়ভীত রয়েছে বায়ু বায়ুরে ভগবান ভয়ে সঞ্চারিত হচ্ছে সূর্যদেব যাঙ্কর রয়েছে চক্র রয়েছে চক্রে গুণায়ন হচ্ছে ভগবান ভয়ে বর্ষা মধ্যে হচ্ছে ইন্দ্র ভগবান আজ্ঞায় বর্ষা করছেন অগ্নিদেব দান কার্য করছেন দহন কার্য করছেন সে ভগবান আজ্ঞায় করছেন এবং স্বয়ং মৃত্যু মধ্যে ভগবান আজ্ঞায় কার্য করছেন ভগবান সমস্ত ভয় করছেন মা পাখে ভয় করছেন ভীতভক্ত যদিও ভয় নয় কিন্তু ভীতভক্ত ভীতভাই সে যাচ্ছেন ভগবান লীলা কৃষ্ণ এবং গোপী অনুধাবন যমান যোগিনা গোপী এই যশোদা সে তাঁর ভাবছেন অনুধাবন যা যম নত যোগিনা যোগী মানে তাঁর ধ্যান করে যাকে প্রাপ্ত হয়ে পারে না তাকে প্রাপ্ত হওয়া পাই মা যশোদা যাচ্ছেন যেমন প্রবেশ তপস্যায় মন যোগী মানে ভগবান ধ্যান করে করে ভগবান প্রাপ্ত হয়ে পারে না সেই ভগবান কৃষ্ণকে প্রাপ্ত হওয়া পাই করার পাই মা যশোদা যাচ্ছেন গোকুলের বিভিন্ন গুহরে বিভিন্ন গড়ে যাচ্ছেন তেণু এইভাবে ভাবে যেতবে মা ধাঁচান পুত্র আগে যাচ্ছি তেমন এই অনুঞ্চমানা জননী বৃহচ্ছল ছোণি ভরকাণ্ড গতি সুমধ্যমা জবেন বিশ্বসিদ্ধ কেশবন্ধন চ্যুত প্রসূনানুগতি পরামর্শ কৃষ্ণ দেখলে মা বহুত কষ্ট হয়ে মা অনুঞ্চমানা জননী বৃহচ্ছল জননী মা ধাঁচান পছন্দ আসছেন দেখছেন কৃষ্ণ জানুছেন তেমন শুণি পরাকাণ্ড গতি যেহেতু সে পুতুল অনেক সে ঠিকভাবে যাইপারা গতি অধিকা গতি যাইপারা ভারাক্রান্ত বহু কষ্ট হচ্ছে তাঁকু ধাঁয়া যবেন বিশ্বসিত কেশবন্ধন যে তথাপি সে যোরে ধাঁচান যবেন যে জোরে ধাঁচান তা দ্বারা কম যে বিশ্বসিত কেশবন্ধন কেশরাশি মধ্যে কিখরি যাই কেশবন্ধন খুলে যাই এবং চ্যুত প্রসূনানুগতি পরামর্শ তেমন সব ফুল সব বাঁধিলে সে সব মধ্যে ফুল পড়িপড়িকা যাচ্ছে মানে ইত্যাদি ফুল রয়েছে তাঁর কেশরে বন্ধা হয়েছিল সে সব মধ্যে পড়িপড়িকা যাচ্ছে বহু ক্রান্ত হয়ে মা তেমন ভগবান ধরা পড়লে কৃষ্ণ ধরা পড়ে কৃষ্ণ ধরা ধরিপার কথা এইভাবে চালিথা যেটা যেটা চালিথা ধরিপার কথা কৃষ্ণ কিন্তু মাঙ্কর পরিশ্রম দেখি নিজে মানে ধরা হলে নিজে ধরা দেবে নহলে না ধরিপার কথা সেটা কুয়া হচ্ছে যে কুতাগসঙ্গ প্ররুদন্ত মক্ষিণী কসন্ত মঞ্জন মদন মসিনি সোপাণিনা উদ্ভিক্ষমান ভয় গোড়কুণ হস্তে গুহিত্বা ভীষণ বা গুড় মা বলেছি তাকে ভর্ষনা করা তাড়না করা অপমান করছেন মা বিভিন্ন প্রকার কম সব বিভিন্ন প্রকার ভর্ষনা করছেন কৃষ্ণকে মানর খাদ্য দেছু এইভাবে ভাবে দলি ভাগ ভাঙি দেলু এইভাবে ভাবে তাকে তাড়ন করছেন বা ভর্ষনা করছেন তেমন কৃষ্ণ কম করছেন না কৃতা বসন কুত জানিলে অপরাধ করেছি দলি ভাগ ভাঙি দিয়েছি এবং দাই সব শিকার নিয়ে আসি তৈরি করে নিয়ে আসিলি মুঁ মকট মান দেছি মা বুঝিপারি না মু যে রাম ছিল মোর রুমি রয়েছি হনুমান পাখে বা ভগবান মা পাখে মা তো বুঝিপারবে না তেমন তাহলে পর পাইবা সুদ্ধা গুড়ি কথা আছে তেমন এইভাবে ভাবে কষন্ত মঞ্জন মাসিনী সব পাই না ডাণ হাত ধরিদেছেন মা তেমন বাম হাতে আখি কু মড়ি মড়ুচ্ছেন ভগবান কৃষ্ণ তেমন আখিরে তাঙ্কর কজ্জ্বল যে লাগিছে সেসব
ମୁଖ ସାରା ଅଜଳ ହେଇଯାଉଛି, ବନ୍ଧନ କରୁଛନ୍ତି, ତେଣୁ ଆଖି ବନ୍ଧନ କରୁଛନ୍ତି, ସେତେବେଳେ ଆଖିର ଅଜଳ ମୁଖ ସାରା ହେଇଯାଉଛି। ଏବଂ ଉଦ୍ଭିକ୍ଷମାଣ ଭୟ ପୁରା କ୍ଷଣ, ମାଙ୍କ ହାତରେ ଦୃଷ୍ଟି ଦେଖିଛନ୍ତି ଯେ ଭୟ କରୁଛନ୍ତି, ଭଗବତ ଭଳିଆ କ୍ଷଣ, ତେଣୁ ହସ୍ତେ ଘୁରିଥିବା ବିଶ୍ୱାନନ୍ଦ ବାଘ ମା ସେ ଦୃଷ୍ଟି ଧରିକିରି ପୁଅକୁ ଏହିଭଳି ଭାବରେ ଭର୍ସନା କରୁଛନ୍ତି। ତେଣୁ ମା ଯେତେବେଳେ ଦେଖିଲେ ପୁଅ ଏଭଳି ଭୟ କରିଯାଉଛି ଏବଂ କ୍ରନ୍ଦନ କରୁଛି, ତେଣୁ ବହୁତ କଥା ରହିଛି, ଟୀକା ଏତେ ସବୁ ରହିଛି, ଆମେ ଏତେ କହିବା ନାହିଁ, ମୁଁ ସବୁ ପ୍ରିପେୟାର କରିଥିଲି ସେସବୁ। ଏଠି ପ୍ରଭୁପାଦ ମହାରାଜ କହିଛନ୍ତି ଶ୍ଳୋକର ବାବଦରେ, ଦ ହିଷ୍ଟ୍ରି ଅଫ୍ ଅଜାମିଳ ଜମରା ଇନ୍ଷ୍ଟ୍ରକ୍ଟେଡ୍ ଇଜ୍ ଫଲୋଅର୍ସ ନଟ୍ ଇଭିନ୍ ଟୁ ଆପ୍ରୋଚ୍ ଦ ଡିଭୋଟିଜ୍ ୱାଟ୍ ଟୁ ସ୍ପିକ୍ ଅଫ୍ କ୍ୟାପଚରିଂ ଦେ। ଅଜାମିଳ ପ୍ରସଙ୍ଗ ଷଷ୍ଠରେ ବର୍ଣ୍ଣନା କରାଯାଇଛି, ସେଠି ଜମରା ତାଙ୍କର ଦୂତମାନଙ୍କୁ କହିଥିଲେ, ତମେ ଭକ୍ତମାନଙ୍କୁ ଯିବ ନାହିଁ, ତାଙ୍କୁ ଧରିବା କଥା ଛାଡ଼, କିନ୍ତୁ ମା ଯଶୋଦା ସେ ଭଗବାନ ଧରି ପକାଉଛନ୍ତି। ତେଣୁ ମା ଯଶୋଦା ଦେଖିଲେ ଯେ କୃଷ୍ଣ ବହୁତ ଭୟ କରିଯାଉଛନ୍ତି, ସେତେବେଳେ ଚକ୍ତା ଦଷ୍ଟିଂ ସୁତଂ ଭୀତଂ ବିଜ୍ଞାନ ଭକାବତଳା ପୁତ୍ର ବସଳା ଜନନୀ ମା ଯଶୋଦା ଜାଣିପାରିଲେ ପୁଅ ବହୁତ ଭୟ କରିଯାଉଛି, ତେଣୁ ସେ ଦଷ୍ଟିଙ୍କୁ ଧରିଥିଲେ, ବାଣିଜ୍ୟ ଧରିଥିଲେ, ତାକୁ ଛାଡ଼ି ପକେଇଦେଲେ, ଫିଙ୍ଗିଦେଲେ ଚକ୍ତା। ତେଣୁ ଇଏ ସ କ୍ରୀଡ଼ା ବଧୁ ଦାମ୍ନା ତଦ୍ବୀର୍ଯ୍ୟ କୋବିତା, ତେଣୁ ବର୍ତ୍ତମାନ କ'ଣ କଲେ, ବର୍ତ୍ତମାନ ମା ଚିନ୍ତା କରୁଛନ୍ତି, ଘରେ ଦେଇଛି, ଏ ବହୁତ ଦୁଷ୍ଟ ହେଉଛି, ବର୍ତ୍ତମାନ ଯଦି ଛାଡ଼ିକିରି ମୁଁ ପଳେଇବି ଅନ୍ୟ କାମରେ ରହିବି ତାହେଲେ ସେ କୁଆଡ଼େ ପଳେଇଯିବ, ତେଣୁ ତାକୁ ବାନ୍ଧିବା ପାଇଁ ଚିନ୍ତା କରୁଛନ୍ତି ମା, ଇଏ ସେ କ୍ରୀଡ଼ା ତାଙ୍କୁ ବଧୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି। ଦାମ୍ନା ତଦ୍ବୀର୍ଯ୍ୟ କୋବିତା, ରସିରେ ବାନ୍ଧିବା ପାଇଁ ଚିନ୍ତା କରୁଛନ୍ତି। କୋବିତା ଅକୋବିତା, ତାଙ୍କର ଯେ ବଡ଼ କେତେ, ତାଙ୍କର ଯେ କେତେ ଶକ୍ତି ରହିଛି, କେତେ ସବୁ ବୈଷୟିକ ରହିଛି, ଏ ଜାଣିନାହିଁ ମା ଯଶୋଦା ଜାଣିନାହିଁ, ଯେତେ ଭଗବାନ ତାଙ୍କୁ ନିଜର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ମା ଯଶୋଦା କେବେ ଚିନ୍ତା କରିଲେ ନାହିଁ ଭଗବାନ ବୋଲି, ତେଣୁ ସେ କହୁଛି ମୁଁ ଆକୁ ବାନ୍ଧିବି, କୃଷ୍ଣକୁ ବାନ୍ଧିବି। ତଦ୍ବୀର୍ଯ୍ୟ କୋବିତା, କୃଷ୍ଣଙ୍କର ଯେ କେତେ ଶକ୍ତି ରହିଛି, କେତେ ଐଶ୍ୱର୍ଯ୍ୟ ରହିଛି, ଏସବୁ ସେ ଜାଣନ୍ତି ନାହିଁ, ଜାଣିକି ମଧ୍ୟ ସେ ଜାଣିପାରନ୍ତି ନାହିଁ, ତେଣୁ ସେ କ'ଣ କଲେ, ବର୍ତ୍ତମାନ ମା ତ ମା ମା ତାଡ଼େ, ମା ପୁଅ କହୁଛି, କୃଷ୍ଣ କହୁଛି, ମା ତୁମେ ମୋତେ ତାଡ଼ନା କରନା, ତେଣୁ କିମ୍ ମା ମା ପଚାରେ ତାହେଲେ ତୁ କାହିଁକି ଦଧିମାଣ ଭାଙ୍ଗିଲୁ, କିମ୍ ଦଧିମାଣ ଅବାକ୍ଷି, କାହିଁକି ଦଧିମାଣ ଭାଙ୍ଗିଲୁ, ନା ମୁଁ ଆଉ ଦଧିମାଣ ଆଉ ସେଭଳି କାର୍ଯ୍ୟ କରିବି ନାହିଁ, ଆଉ ସେ ଭୁଲ କରିବି ନାହିଁ, ନା ଅଥ ନୈବ କରି ସିଏ ମୁଁ ଆଉ ଏସବୁ କାର୍ଯ୍ୟ କରିବି ନାହିଁ, ତେଣୁ ମା କ'ଣ କଲେ ନା ଦଷ୍ଟିଟାକୁ ଫିଙ୍ଗିଦେଲେ, ପୁଅ ବହୁତ ଭୟ କରୁଛି ଦଷ୍ଟି ପାଇଁ ଫିଙ୍ଗିଦେଲେ, ତେଣୁ ତତ୍ ବୀର୍ଯ୍ୟ ସର୍ବବ୍ୟାପକ ଲକ୍ଷଣ ସେ ନ କୋବିତ, ଯେ ଭଗବାନ ଯେ ସବୁଠାରେ ବ୍ୟାପ୍ତ ଅଛନ୍ତି, ସବୁଠାରେ କ'ଣ ଅଣୁକୋଣରେ ଭଗବାନ ରହିଛନ୍ତି, ଅଣ୍ଡାନ୍ତ ପ୍ରମାଣ ଜୟାନ୍ତରସ୍ତମ, ସବୁଠାରେ ଭଗବାନ ବିଦ୍ୟମାନ ଅଛନ୍ତି, ଦେଖାଯାଉ ଛୋଟିଆ ବାଳକ 3 ବର୍ଷର ବାଳକ ବୋଲି, କିନ୍ତୁ ସେ ଯେତେବେଳେ ଦେଖିବ ତାଙ୍କ ବିଶ୍ୱରୂପ ସେତେବେଳେ ଆଉ ଜାଣିପାରିବେ ତାଙ୍କର କେଉଁଠି ଅନ୍ତ ଅଛି କି ଜାଣିପାରିବେ ନାହିଁ, ଯେମିତି ଭଗବାନ ତାଙ୍କ ବିଶ୍ୱରୂପ ଦେଖେଇଲେ ଅର୍ଜୁନଙ୍କୁ, ସେଭଳି ଭାବରେ ଭଗବାନଙ୍କ ସେସବୁ ରୂପ ରହିବେ, ବିଶ୍ୱରୂପ ରହିବେ, ଭଗବାନ ବିସ୍ତାର ନିଜେ ବିସ୍ତାର କରିପାରିବେ, ଏ ବ୍ରହ୍ମଶବ୍ଦର ଅର୍ଥ ହେଉଛି ସେଇଟା, ମହତ୍ୱମୟା ଅଣୁମଣିଆ, ସେ ବହୁତ କ୍ଷୁଦ୍ରଠାରେ ମଧ୍ୟ କ୍ଷୁଦ୍ର ହେଇପାରିବେ, ବହୁତ ବିସ୍ତୃତ ବସ୍ତୁଠାରେ ମଧ୍ୟ ବହୁତ ବିସ୍ତୃତ ହେଇପାରିବେ, ମହତ୍ ବସ୍ତୁଠାରେ ମଧ୍ୟ ଅଧିକ ମହତ୍ ହେଇପାରିବେ, ଇଏ ଭଗବାନଙ୍କର ସବୁ ରହିଛି, ତାଙ୍କର ତତ୍ତ୍ୱ ସବୁ ରହିଛି ଭଗବତ ତତ୍ତ୍ୱ, ତେଣୁ ଏସବୁ ତତ୍ତ୍ୱକୁ ମା ଜାଣନ୍ତି ନାହିଁ, ତେଣୁ ତକ୍ତ୍ୱା ଦଷ୍ଟିଂ ସୁତଂ ଭୀତଂ, ବର୍ତ୍ତମାନ ଦଷ୍ଟିଟାକୁ ଦେଖିବ ପାଟିଟାକୁ ଫିଙ୍ଗିଦେଲେ, କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛନ୍ତି କୃଷ୍ଣଙ୍କୁ ବାନ୍ଧିବେ, ଏ ବନ୍ଧନ ଲୀଳା ଆମେ ଆସନ୍ତାକାଲି ବର୍ଣ୍ଣନା କରିବା, ଯେତେ ବାନ୍ଧିଲେ ମଧ୍ୟ ଯେତେ କୁକୁଡ଼ରେ ଯେତେ ଦୌଡ଼ି ଥିଲା ସବୁ ଦୌଡ଼ିରେ ଆଣି ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଛି, ଭଗବାନ ଐଶ୍ୱର୍ଯ୍ୟ ପୁଣି ଦେଖାଉଛନ୍ତି, ଏ ଆସନ୍ତାକାଲି ଆମେ ବର୍ଣ୍ଣନା କରିବା। ତେଣୁ ଏଇଭଳି ଭାବରେ ମା ଧରି ଦେଇଛନ୍ତି, କୃଷ୍ଣଙ୍କୁ ଧରି ଦେଇଛନ୍ତି, ବାନ୍ଧିବା ପାଇଁ ଉଦ୍ୟୋଗ ଦେଉଛନ୍ତି, ଏଇଠି ଆମ କଥାକୁ ବିଶ୍ରାମ ଦେବା, ତେଣୁ ଆମେ ଅନୁରୋଧ କରିବା
ଏ ସମୟ ଆମେ ଭଗବାନ ନାମ କୀର୍ତ୍ତନ କରି ତାକୁ ପ୍ରସାଦ ଗ୍ରହଣ କରି ଯିବା। ହରେ କୃଷ୍ଣ।
ଉପମା।